ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର, ଦେଶକେ ଜରାୟୁ କର୍କଟ ମୁକ୍ତ କରିବାର ଲାଗି ଆଇବାକାଲ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ହୀରାକୁଦନ କ୍ଷେତ୍ର ପରିଦର୍ଶନ କରିକି ବିଭାଗୀୟ ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କଲେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ସଦସ୍ୟ। ଆଶାକର୍ମୀମାନେ ସେବା ଆଉ ବିଶ୍ୱାସର ପ୍ରତୀକା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉର ଧାରିଚ ସମିଆ ଆଘନୁ ଓଡ଼ିଶାକେ ନକ୍ସଲ ମୁକ୍ତ କରାଯିବା କହିଲେ ପୁଲିସ ମହାନିର୍ଦ୍ଦେଶ। ଏଥର ପୁରା ଖବର, ଦେଶକେ ଜରାୟୁ କର୍କଟନୁ ମୁକ୍ତ କରିବାର ଲାଗି ଆଇବାକାଲଠାନୁ କିଶୋରୀମାନଙ୍କୁ ଜରାୟୁ କର୍କଟ ସର୍ଭାଇକାଲ କ୍ୟାନ୍ସର ନିରୋଧୀ ଏଚ୍ପିଭି ଟିକା ଦିଆଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଉଦ୍ଘାଟନୀ ସମାରୋହଟି ଭୁବନେଶ୍ୱରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଭାସୀ ଜରିଏ ଯୋଗଦେବେ ବୋଲି ଜଣାପଡ଼ିଛି। ଅଭିଯାନଟି 14 ବର୍ଷ ବୟସ୍କ ଟୁକେଲ ଛୁଆମାନଙ୍କୁ ଗୋଟିଏ ଡୋଜ୍ ଟିକା ଦିଆଯିବା, ଏଥିଲାଗି ଗୋଟିଏ ସ୍ୱତନ୍ତ୍ର ମାର୍ଗଦର୍ଶିକା ତିଆରି କରାଯାଇଛି। ଓଡ଼ିଶାନ ପହିଲା କ୍ଷେପେ 3 ମାସ ଭିତରେ ରାଜ୍ୟର 2.5 ଲକ୍ଷ କିଶୋରୀଙ୍କୁ ଇ ଟିକା ଦିଆଯିବା, ସେଥିଲାଗି ଏବତକ 1,90,000 ଟିକା ରାଜ୍ୟକେ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜ ନୂଆଦିଲ୍ଲୀର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଶ୍ରୀ ନବୀନଙ୍କ ସାଙ୍ଗେ ବହୁତଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗେ ଆଲୋଚନା କରିଛନ୍। ଓଡ଼ିଶାନ ସଙ୍ଗଠନର ସମନ୍ୱୟକେ ବର୍କସ୍ କରିବାର ସହିତ ଉନ୍ନୟନମୂଳକ ପଦକ୍ଷେପମାନଙ୍କୁ ତୁର୍ତ୍ତି କରିବାର ବାବଦେ ଆଲୋଚନା କରିଛନ୍। ସୁଶାସନ, ସମାବେଶୀ ଉନ୍ନତି ଆଉ ରାଜ୍ୟର ଲୋକମାନଙ୍କର କଲ୍ୟାଣ ଲାଗି ସରକାରଙ୍କ ସାମୁହିକ ପ୍ରତିବଦ୍ଧତାକେ ଏ ଅବସରରେ ଶ୍ରୀ ମାଝି ଉଲ୍ଲେଖ କରିଛନ୍ ବୋଲି ସାମାଜିକ ଗଣମାଧ୍ୟମଟି ସୂଚନା ଦେଇଛନ୍। ଓଡ଼ିଶା ଛତିଶଗଡ଼ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର 10 ଜଣିଆ ସଦସ୍ୟ ସମ୍ବଲପୁର ଆସିକରି ଆଜ ହୀରାକୁଦ ଜଳଭଣ୍ଡାର ଆଉ ମହାନଦୀ ଇଲାକା ବୁଲି ଦେଖିଛନ୍। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ, ଜଷ୍ଟିସ୍ ରବି ରଞ୍ଜନଙ୍କ ସହିତ ସବୁ ସଦସ୍ୟ ଆଜ ସକାଳବେଳା ହୀରାକୁଦ ଅଶୋକ ନିବାସନ ଗୋଟିଏ ବୈଠକ କରିଥିଲେ। ବୈଠକଟି ସମ୍ବଲପୁର ଆଉ ବରଗଡ଼ ଜିଲ୍ଲାପାଳ, ଓଡ଼ିଶା ଛତିଶଗଡ଼ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମହାନଦୀ ଉପରମୁଡ଼େ ଛତିଶଗଡ଼ର ବେରେଜ ତିଆରି ହେବାରୁ ପାନିର ଧାର କେତେ କମିଛେ ଆଉ ଏଥିଲାଗି ଓଡ଼ିଶା କେତେ ପ୍ରଭାବିତ ହେଉଛି ସେ ବାବଦେ ଓଡ଼ିଶାର ଅଧିକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକ ଉତ୍ତରୁ ଟ୍ରିବ୍ୟୁନାଲର ସଦସ୍ୟମାନେ ହୀରାକୁଦ ଡ୍ୟାମ୍ର ଡେବ୍ରିଫାଲର ସ୍ପିଲ୍ୱେ, ବୁର୍ଲା ପାୱାର ହାଉସ୍ ଆଉ ଜବାହର ଉଦ୍ୟାନ ବୁଲିଥିଲେ। ବୈଠକ ଉତ୍ତରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ରାଜ୍ୟବାସୀଙ୍କ ସ୍ୱାର୍ଥକେ ନଜରତି ରଖିକରି ମହାନଦୀ ଜଳବିବାଦର ସମାଧାନ କରାଯିବା ବୋଲି କହିଛନ୍।
ଟ୍ରିବ୍ୟୁନାଲଙ୍କର ଏ ଗସ୍ତ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଟ୍ରିବ୍ୟୁନାଲ ଯଦି ଏ ପନ୍ଥା ଆପଣେଇ ନଥାନ୍ତେ ତାହେଲେ ମହାନଦୀ ଗୋଟେ ଅମୀମାଂସିତ ବିବାଦ ହେଇ ରହିଯାଇଥାନ୍ତା। ମୁଁ ସମ୍ପୂର୍ଣ୍ଣ ଆଶାବାଦୀ ସରକାରଙ୍କ ତରଫରୁ ଏ ସମସ୍ୟାର ଅନ୍ତ ଘଟିବ। ଓଡ଼ିଶାବାସୀ ମହାନଦୀ ଜଳର କିଭଳି ଭାବେ ସୁବିନିଯୋଗ କରିବେ।
ଆଶାକର୍ମୀମାନେ ଖାଲି ସ୍ୱାସ୍ଥ୍ୟକର୍ମୀ ନୁହଁ, ସେମାନେ ସେବା ଆଉ ବିଶ୍ୱାସର ପ୍ରତୀକାନ୍ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସମ୍ବଲପୁରନ ଆଜ ଆଶା ଆଉ ଗାଁ କଲ୍ୟାଣ ସମିତି ସମ୍ମିଳନୀଟି ଯୋଗ ଦେଇକରି ଶ୍ରୀ ପ୍ରଧାନ କହିଛନ୍, ଜିଲ୍ଲାର 3 ଲକ୍ଷ ଅତକା ପରିବାର ଲାଗି ଆଶା ଦିଦିମାନେ ଯେନ୍ ହିସାବେ ଦିନ ରାତ ଗୁଟେ କରିକି କାମ କରୁଛନ୍ ସେଟା ପ୍ରଶଂସନୀୟ। ଗାଁ ଇଲାକାନ ସ୍ୱାସ୍ଥ୍ୟସେବାର ଶକ୍ତି ହେଉଛି ଗାଁ କଲ୍ୟାଣ ସମିତି। ବିକଶିତ ଓଡ଼ିଶା ଆଉ ବିକଶିତ ଭାରତ ଗଢ଼ବାର୍କେ ହେଲେ ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ ଆଉ ପାନୀୟ ଜଳ କ୍ଷେତ୍ରଟି ପରିବର୍ତ୍ତନ ଆନ୍ବାର ସହିତ ରୋଜଗାରକେ ଅତକା ଗୁରୁତ୍ୱ ଦିଆଯିବାର ଜରୁରୀ ହେ ବୋଲି ଶ୍ରୀ ପ୍ରଧାନ କହିଛନ୍।
ମୁଁ ଆପଣମାନଙ୍କର ପରିଶ୍ରମକୁ ଦେଖିଛି। ଯଦି ଆପଣମାନେ ମନେ ପକେଇବେ 2014-15 ବେଳେ ଜଣେ ଆଶା ଦିଦିର ନାଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ କି ବାତ୍ରେ ଉଲ୍ଲେଖ କରିଥିଲେ। ଯମୁନା ମଣି, ସିଏ ବାଲେଶ୍ୱର ଜିଲ୍ଲାର ଆଶା ଦିଦି, ତାକୁ ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ରହିକି ବଣ ମଲ୍ଲିକୁ ଖୋଜି ଆଣିକି ଜାତୀୟ ସ୍ତରରେ ଆଶା ଦିଦିମାନଙ୍କର, ବିଶେଷ କରିକି ଆମ ଓଡ଼ିଶାର ଆଶା ଦିଦିମାନଙ୍କର ସମ୍ମାନକୁ ବଢ଼େଇଲେ। ସେବେଠୁ ମୋ ମନରେ ଆଶା ଦିଦିମାନଙ୍କ ପ୍ରତି ଗୋଟେ ବୁଝିବା।
ଚଲତି ଶିକ୍ଷାବର୍ଷରେ ସ୍ନାତକୋତ୍ତର ପାଠ୍ୟକ୍ରମଟି ନାଁ ଲେଖାବାର ଲାଗି ହେଉଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା ସିପିଇଟି ଲାଗି ଆଇଷ୍ଟାନୁ ଫର୍ମ ପୂରଣ ପ୍ରକ୍ରିୟା ମୂଲ ହେଉଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଏ ଆଇବା ମାସର 15 ତାରିଖ ତକ ଫର୍ମ ପୂରଣ କରିପାରିବେ। ଏପ୍ରିଲ 27 ମେ ମାସର 10 ତାରିଖ ତକ ଭିନ୍ ଭିନ୍ ସ୍ନାତକୋତ୍ତର ବିଷୟ ଲାଗି ସିପିଇଟି ପ୍ରବେଶିକା ପରୀକ୍ଷା ହେବା। ପରୀକ୍ଷା ଫଲ ଆଧାରିତ ଛାତ୍ରଛାତ୍ରୀମାନେ ସ୍ନାତକୋତ୍ତର ପାଠ୍ୟକ୍ରମ ବାଛିପାରିବେ। ଜୁଲାଇ 10 ତାରିଖ ତକ ସବୁ ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟମାନଙ୍କେ ସ୍ନାତକୋତ୍ତର ପାଠ୍ୟକ୍ରମ ମୂଲ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ କୁହାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଓଡ଼ିଶାକେ ଧାରିଚ ସମିଆ ଆଘନୁ ନକ୍ସଲ ମୁକ୍ତ କରାଯିବା ବୋଲି ପୁଲିସ୍ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ କହିଛନ୍। ଶ୍ରୀ ଖୁରାନିଆ କହିଛନ୍, ଗଲା 2 ବର୍ଷ ଭିତରେ 591 ଜଣ ନକ୍ସଲବାଦୀ ସମାଜର ମୁଖ୍ୟ ସ୍ରୋତଟି ସାମିଲ ହୋଇଛନ୍। ଆତ୍ମସମର୍ପଣ କଲେ ସରକାରଙ୍କ ଧାରିଚ ପୁରସ୍କାର ଆଉ ଥଇଥାନ ସୁବିଧା ଦିଆଯିବା, ମାତର୍କ ହିଂସା ଛାଡ଼ିକରି ଆତ୍ମସମର୍ପଣ ନାଇଁ କଲେ ସୁରକ୍ଷା ବାହିନୀର ଅପରେସନର ଭୟଙ୍କର ପରିଣାମ ଭୋଗବାରକେ ପଡ଼ବା ବୋଲି ଶ୍ରୀ ଖୁରାନିଆ କହିଛନ୍।
ପ୍ରିୟାରେ ଅଛି ଆଉର ଆମେ ବହୁତ ଆଶାବାନ କି ସମସ୍ତର ଯୋଉ ପ୍ରୟାସ ଚାଲିଛି ସେଥିରେ ନିଶ୍ଚୟ ଆମେ ଗୋଟେ ନିଶ୍ଚିତ ତାରିଖ ଭିତରେ ଇଏ ସମସ୍ୟାର ଅନ୍ତ କରିପାରିବୁ। ଆଜି ବି ବହୁତ ଜୋରସୋରରେ ବହୁତ ବଡ଼ ଆକାର ଅପରେସନ କନ୍ଧମାଳ ଜିଲ୍ଲାରେ ଜାରି ରହିଛି, ଆମେ ଆଶାବାନ ଅଛୁ ତାର କିଛି ଭଲ ଫଲ ବାହାରିବ।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସମାଜସେବୀ ଆଉ ଶିକ୍ଷାବିତ୍ ଆଚାର୍ଯ୍ୟ ହରିହର ଦାସଙ୍କର ଜୟନ୍ତୀ ଆଜି ରାଜ୍ୟବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଚାର୍ଯ୍ୟ ହରିହରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ଜନସେବା ଦିଗେ ତାଙ୍କ ନିଷ୍ଠା ଆଉ ଆଦର୍ଶ ଆଇବା ପିଢ଼ି ଲାଗି ସବୁବେଳେ ପ୍ରେରଣା ହୋଇକରି ରହିବା ବୋଲି କହିଛନ୍। ଆଚାର୍ଯ୍ୟ ହରିହରଙ୍କ ସ୍କୃତି ଆଜି ବେଲବୁଡ଼େ ଜୟଦେବ ଭବନର ଗୋଟିଏ ସାଧାରଣ ସଭାର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍। ଭୁବନେଶ୍ୱର ଆଚାର୍ଯ୍ୟ ବିହାରଠାରେ ଥିବା ତାଙ୍କର ପ୍ରତିମୂର୍ତ୍ତି ଆଜି ସକାଳବେଳା ବହୁତ ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ କରିଥିଲେ। ତାର ଉତ୍ତରୁ ଦିନ 10:30 ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫ ଭୁବନେଶ୍ୱର ଆଚାର୍ଯ୍ୟ ହରିହର ପାର୍କନ ତାଙ୍କର ଗୋଟିଏ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା। ଭୁବନେଶ୍ୱର ଦକ୍ଷତା ବିକାଶ ପରିସରର ଆଜିଠାନୁ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ମୂଲିଛି। ପ୍ରତିଯୋଗିତାଟି ପୂର୍ବ ଭାରତର ଯୁଆନ ପିଢ଼ିମାନେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିବେ। ଏଥର ପ୍ରତିଯୋଗିତାଟି 5 ରାଜ୍ୟ ଆଉ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 230 ଜଣ ପ୍ରତିଯୋଗୀ ଭାଗ ନେଉଛନ୍। ପ୍ରତିଯୋଗିତା ଆଇବା 2 ତକ ଚାଲବା। ରାଜ୍ୟ ଯୋଜନା ଆଉ ସଂଯୋଜନ ବିଭାଗ ଓଡ଼ିଶା ସେଣ୍ଟର ଫର୍ ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ତରଫ ଭୁବନେଶ୍ୱର ଲୋକସେବା ଭବନର 2-ଦିନିଆ ବିକାଶ ମନ୍ଥନ ପରାମର୍ଶ ସମ୍ମିଳନୀ ଆଜିଠାନୁ ମୂଲିଛି। ଏ ଅବସରରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଯୋଗ ଦେଇକରି 2036 ତକ ବିକଶିତ ଓଡ଼ିଶା ସହିତ 2047 ତକ ବିକଶିତ ଭାରତ ଗଢ଼ବାର ଦିଗେ ସଭେ ଯୋଗଦାନ କରୁନ୍ ବୋଲି କହିଛନ୍। ବୈଠକଟି ସମାବେଶୀ ସ୍ଥାୟୀ ଆଉ ସଂସ୍ଥାଗତ ସୁଦୃଢ଼ୀକରଣକେ ଜୋର୍ ଦିଆଯାଇଛି। କଳାହାଣ୍ଡି ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ଆଉ ମେରା ଯୁବା ଭାରତ ଜିଲ୍ଲା ଶାଖା ତରଫ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି 114 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାଟି ଭାଗ ନେବାରକେ 91 ଜଣଙ୍କୁ ବଛାଯାଇଛି। ଆଜିର କାର୍ଯ୍ୟକ୍ରମଟି ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ଉଦ୍ଘାଟନ କରିଥିଲେ। ସୁବର୍ଣ୍ଣପୁର ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନବୀଲ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ହୋଇଯାଇଛି। ଏ ଅବସରରେ ଜରୁରୀକାଳୀନ ପରିସ୍ଥିତିର 50 ଭାରତୀୟ ଗଣତନ୍ତ୍ର ପାଇଁ ଶିକ୍ଷା ଶୀର୍ଷକଟି ହୋଇଥିବାର ବକ୍ତୃତାମାଳାତି ଛାତ୍ରଛାତ୍ରୀମାନେ ନିଜର ନିଜର ମତାମତ ଉପସ୍ଥାପନ କରିଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ପରିସରର ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ 2-ଦିନିଆ ସମୀକ୍ଷା ଆଉ ତାଲିମ ଶିବିର ହୋଇଯାଇଛି। ଆଇବା ବଛର ହେବାରକେ ଥିବା ଜନଗଣନା କାମ ଠିକ୍ ଭାବେ ଆଉ ଦାୟିତ୍ୱ ସହିତ କରବାରକେ ଏ ଅବସରରେ ଅଧିକାରୀମାନଙ୍କୁ ତାଲିମ ଦିଆଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଆଉ ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀ କବୀନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନ ପରିସରର ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫ ବରିଷ୍ଠ ନାଗରିକମାନଙ୍କ ଲାଗି ଗୋଟିଏ ଯୋଗ ଶିବିରର ଆୟୋଜନ କରାଯାଇଛି। ଶିବିରଟି 100 ଅତ୍କା ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ଯୋଗଗୁରୁ ମନୋଜ କୁମାର ପଣ୍ଡା ଆଉ ଦ୍ୱିତୀକୃଷ୍ଣ ପଣ୍ଡା ଯୋଗ ଶିକ୍ଷା ଦେଇଥିଲେ। ଏ ଅବସରରେ ବରିଷ୍ଠ ନାଗରିକମାନଙ୍କୁ ମୋବାଇଲ୍ ଫୋନ୍ର ସଠିକ୍ ବ୍ୟବହାର, ସାଇବର ଅପରାଧ, ସ୍ୱାସ୍ଥ୍ୟ ସମସ୍ୟା ବାଗେ ଭିନ୍ ଭିନ୍ ବିଷୟ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରେଳବାଇ ଆଉ ଆକ୍ସେସ୍ ଟୁ ଜଷ୍ଟିସ୍ ସଂଗଠନ ତରଫ ବୌଦ୍ଧ ରେଳ ଷ୍ଟେସନର ଶିଶୁ ଚାଲାଣ ନିରୋଧୀ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଶିଶୁ ଚାଲାଣ ଆୟତ କରିବାର ଲାଗି କେନ୍ କେନ୍ ପଦକ୍ଷେପ ନିଆଯାଇପାରିବା ସେ ବାବଦେ ଟ୍ରେନ୍ ଯାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ବୌଦ୍ଧ ଟାଉନ୍ହଲ୍ ପରିସରର ଜିଲ୍ଲାସ୍ତରୀୟ ଆଶା ଗାଁ କଲ୍ୟାଣ ସମିତି ଆଉ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ଶଙ୍କର ଅଧ୍ୟକ୍ଷତାଟି ହୋଇଥିବା ସମ୍ମିଳନୀଟି ଆଶା ଗାଁ କଲ୍ୟାଣ ସମିତି ଆଉ ମହିଳା ଆରୋଗ୍ୟ ସମିତି ସହିତ 3 ଜନ ଆରୋଗ୍ୟ ଉପକେନ୍ଦ୍ରକେ ସମ୍ମାନିତ କରାଯାଇଥିଲା। ପାଣିପାଗ ଆଇବା 24 ଭିତରେ ରାଜ୍ୟର ବଡ଼ଭାଗେ ଜାଗାନ ପାଗ ଶୁଖା ରହିବା। 2 ତକ ପାଗ ଏନ୍ତା ରହିବା। ତାର ଉତ୍ତରୁ ଦିନର ଆଉ ରାତିର ତାପମାତ୍ରା 2-3 ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଦେଶକେ ଜରାୟୁ କର୍କଟ ମୁକ୍ତ କରବାର ଲାଗି ଆଇବାକାଇଲ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ହୀରାକୁଦ କ୍ଷେତ୍ର ପରିଦର୍ଶନ କରିକରି ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କଲେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟ। ଆଶାକର୍ମୀମାନେ ସେବା ଆଉ ବିଶ୍ୱାସର ପ୍ରତିକାନ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ଧାରିଚ ସମିଆ ଆଗନୁ ଓଡ଼ିଶାକେ ନକ୍ସଲ ମୁକ୍ତ କରାଯିବା କହିଲେ ପୁଲିସ ମହାନିର୍ଦ୍ଦେଶକ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା।